ହ୍ୟାଲୋ, ମୋ ନାଁ ପ୍ରଦୀପ କୁମାର ବେହେରା, ଆମର ଶାସ୍ତ୍ରୀ ନଗର ଡୁମୁଆ ରଘୁନାଥ ନଗର ଶାସ୍ତ୍ରୀ ନଗର ଡ୍ରେନ ସମସ୍ୟା ଆମର ଇ ମାନେ କୋଉ ଡ୍ରେନ ନାହିଁ, କୋଉଥିରେ ବି ଆମର ଯୋଗ୍ୟତା ନୁହଁ, ସ୍ଲାବ ପଡିନି କି ଆମର ଡ୍ରେନ ସଫା ବି ହଉନି, ବହୁତ ମାନେ ଅପରିଷ୍କାର ବି ଅଛି କି ବହୁତ ଅସୁବିଧା ବି ହଉଛି। ଯଦି ସ୍ଲାବ ଟି ପକେଇବେ ବହୁତ ବହୁତ ଧନ୍ୟବାଦ ହୁଅନ୍ତା ଗଭର୍ଣ୍ଣମେଣ୍ଟ ପାଇଁ।